ହ୍ୟାଲୋ ନମସ୍କାର, ମୁଁ ମିଶାଲିଆ ସାହି ନିରଙ୍କାରୀ ନଗରର ବାସିନ୍ଦା, 21 ନମ୍ବର ୱାର୍ଡର ଜଣେ ବାସିନ୍ଦା। ମୁଁ ଆମର ସାହିରେ ଅଳିଆ ଆବର୍ଜନା ବହୁତ ହେଉଛି, ଲୋକମାନେ ବହୁତ ଅସୁବିଧାରେ ପଡୁଛନ୍ତି, ମଶା ମାଛି ବହୁତ ହେଉଛନ୍ତି, ପିଲାମାନେ ବି ଖେଳାବୁଲା କରିପାରୁନାହାନ୍ତି, ବହୁତ ଅସୁବିଧା ହେଉଛି। ଆଉ ସେଥିପାଇଁ ଆମ ଅସୁବିଧା ଦୂର କରିବା ପାଇଁ ମୁଁ ଜନହିତ ବାଣୀର ସେବା ଇଏକୁ ଅନୁରୋଧ କରୁଛି, ଆଉ ଆପଣ ଆମର ଅସୁବିଧା ଦୂର କରନ୍ତୁ, ଆଉ ଏ ଅଳିଆ ଆବର୍ଜନାକୁ କେମିତି ସଫା ହେବା ପାଇଁ ତାର ବ୍ୟବସ୍ଥା କରନ୍ତୁ।